आकाशवाणी संवाद पढ़ुछंती आदित्य नारायण दास। मुख्य संवाद, पश्चिमबंगरे विधानसभा निर्वाचन पई विभिन्न राजनैतिक दल पक्षरु प्रचार कार्य सरगरम। कटवारे निर्वाचन रैली को संबोधित कले प्रधानमंत्री। पश्चिम एशिया रे संघर्ष समाप्ति लक्ष्य नहीं इस्लामाबाद ठारे आज आमेरिका और ईरान मध्यरे हेबो प्रतिनिधिमंडली स्तरीय आलोचना। डिजिटल आर्थिक कारबार रे गुरुत्वपूर्ण भूमिका ग्रहण करथिबा यूपीआई आज पूरण करिछि 10 वर्ष। बैडमिंटन एशिया चैंपियनशिप रो फाइनल पर्याय को उन्नीत हेले भारतर आईसीटी एवं आईपीएल क्रिकेट रे आज खेलाजिबो दुईटी मैच। विस्तृत संवाद, पश्चिमबंगरे प्रथम पर्याय विधानसभा निर्वाचन निमन्ते विभिन्न राजनैतिक दल पक्षरु प्रचार कार्य क्रमशः जोर धरुछि। दलीय प्रार्थीक सपक्षरे भोटरमानंकु आकृष्ट करिबा पई राजनैतिक दलगुडिकर शीर्ष नेतृत्व विभिन्न स्थानरे निर्वाचन रैली और जनसमावेश करुछन्ति। वरिष्ठ बीजेपी नेता तथा प्रधानमंत्री नरेन्द्र मोदी कहिछन्ति अनुप्रवेशकारीमानंकु देशांतर करागले ही शरणार्थी पूर्ण सांविधानिक अधिकार पाइबे। पश्चिमबंगर कटुआठारे एक निर्वाचन रैली को आज संबोधित कर श्री मोदी एहा कहिछन्ति। से कहिछन्ति राज्य में बीजेपी सरकार गठन हेबा परे समस्त योग्य आवेदनकारीमानंकु नागरिकता संशोधन आईन अधीन नागरिकत्व प्रदान करा जिवो। एहि अवसरें शासक तृणमूल कांग्रेस विभिन्न क्षेत्र में विफलता उपरे श्री मोदी अभियोग करिछन्ति। प्रधानमंत्री कहिछन्ति तृणमूल कांग्रेस सरकार अमलरे होइथिबा व्यापक दुर्नीति उपरे भारतीय जनता पार्टी एक श्वेतपत्र प्रकाश करिवो।
मोदी की गारंटी टीएमसी की निर्मम सरकार के भयराज को भरोसे में बदलने की है और ये गारंटी पूरी कैसे होगी इसका पूरा खाका बीजेपी के घोषणा पत्र में है। बीजेपी भ्रष्टाचार और कानून व्यवस्था को लेकर व्हाइट पेपर जारी करेगी।
पश्चिमबंगरे राज्य विधानसभा निर्वाचन पूर्वरु द्वितीय पर्याय पई नामांकन पत्र जांच शेष होईछि। तेबे दाखल होइथिबा 1525 टी नामांकन पत्र मध्यरु 1463 टी कु वैध घोषणा करा जाइथिबा बेले 62 टी नामांकन पत्र को खारज करा जाइछि। द्वितीय पर्याय निर्वाचन रे 142 टी निर्वाचन मंडल को अंतर्भुक्त करा जाइछि। नामांकन पत्र प्रत्याहार शेष तारीख एप्रिल 13 रहिछि। प्रथम पर्याय पई वोट ग्रहण एप्रिल 29 तारीख रे हेबो। राज्य विधानसभा निर्वाचन प्रथम पर्यायर 16 जिलार 152 निर्वाचन मंडल में 1478 जन प्रार्थी निर्वाचन रणांगण में प्रतिद्वंदिता करुछन्ति। गत निर्वाचन तुलन में प्रार्थी संख्या सामान्य अधिक रही। सर्वाधिक 15 जन प्रार्थी कुचबिहार दक्षिण एवं इटाहार आसन प्रतिद्वंदिता करुछन्ति। सबुठारु कम 5 जन प्रार्थी चंद्रकोण से अछन्ति। एही पर्याय पई मतदान चलित मास 23 तारीख में अनुष्ठित हेबो। पश्चिम एशिया रे संघर्ष समाप्ति लक्ष्य नहीं आमेरिका एवं ईरान मध्यरे पाकिस्तान रो इस्लामाबाद रे आज प्रतिनिधिमंडल स्तरीय बैठक बसिबो। बैठक रे जोगदेबा लागि आमेरिका उपराष्ट्रपति जेडी भान्स नेतृत्व रे एक प्रतिनिधिमंडल इस्लामाबाद रे पहुंचिछन्ति। अन्यमानंक मध्यरे राष्ट्रपति डोनाल्ड ट्रम्प को स्वतंत्र दूत स्टीव विटकफ एवं परामर्शदाता जेट कुस्नर शामिल होइछन्ति। पाकिस्तान गस्त पूर्वरु उपराष्ट्रपति श्री भान्स आलोचना सकारात्मक हेबो बोली कहिछन्ति। सद्भावनार सहित ईरान प्रतिनिधिमंडली आलोचना रे अंशग्रहण कले आमेरिका एथिरे सहयोग करिबो बोली श्री भान्स कहिछन्ति। ईरान संसदर बाचस्पति मोहम्मद बाघेर घालिबाफ्क प्रतिनिधिमंडली गत संध्यारे इस्लामाबादे पहुंच सारी। सामाजिक गणमाध्यम पोस्टरे श्री घालिबाफ कहिछन्ति आलोचना आरंभ पूर्व उभय पक्ष मध्यरे सहमति प्रकाश पाइथिबा दुईटी पदक्षेप एपर्यंत कार्यकारी होइनाही। आलोचना आरंभ हेबा पूर्व एहा उपरे सकारात्मक पदक्षेप ग्रहण करा से गुरुत्व प्रदान करिछन्ति। आलोचना काल रे ईरान रो परमाणु विकास कार्यक्रम बालिस्टिक क्षेपणास्त्र प्रस्तुति एवं हरमुज प्रणाली संपर्क रे गुरुत्व दिया। तेहरान पक्षर् एक 10-सूत्री कार्यपन्था उपरे बैठक रे आलोचना हेबार संभावना रहिछि जेउथरे हरमुज प्रणाली उपरे ईरान रो संपूर्ण नियंत्रण उपसागरीय अंचल रे अमेरिका रो सामरिक भित्तिभूमि प्रत्याहार युरानियम उपरे अधिकार एवं इस्राएल रो ଲେବାନନରେ ହେଜବୁଲ୍ଲା ଉପରେ ଆକ୍ରମଣ ବନ୍ଦ କରିବା ଭଳି ପ୍ରସଙ୍ଗ ରହିଛି। ଆମେରିକା ପକ୍ଷରୁ ଏହି ପ୍ରସ୍ତାବଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରାଯାଇ ନଥିଲେ ମଧ୍ୟ ରାଷ୍ଟ୍ରପତି ଟ୍ରମ୍ପ ପ୍ରସ୍ତାବଗୁଡ଼ିକ ବୁଝାମଣା ଦିଗରେ ସହାୟକ ହେବ ବୋଲି କହିଛନ୍ତି। ପୂର୍ବରୁ ଆମେରିକା ପକ୍ଷରୁ ପରମାଣୁ ନିରସ୍ତ୍ରୀକରଣ ଏବଂ କ୍ଷେପଣାସ୍ତ୍ର ଉପରେ ପ୍ରତିବନ୍ଧକ ଭଳି 15 ସୂତ୍ରୀ ପ୍ରସ୍ତାବ ଦିଆଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଏକୀକୃତ ପେମେଣ୍ଟ ଇଣ୍ଟରଫେସ୍ ୟୁପିଆଇ ଆଜି ଦେଶରେ କାର୍ଯ୍ୟକାରିତାର 10 ବର୍ଷ ପୂରଣ କରିଛି। ଏକ ପାଇଲଟ୍ ପ୍ରକଳ୍ପ ଭାବେ ଆରମ୍ଭ କରାଯାଇଥିବା ଏହି ପଦକ୍ଷେପ ଗତ ଦଶନ୍ଧି ମଧ୍ୟରେ ଦେଶର ଆର୍ଥିକ କାରବାରର ମେରୁଦଣ୍ଡ ପାଲଟିଛି। ନଗଦ ଅର୍ଥନୈତିକ ବ୍ୟବସ୍ଥାରୁ ଏହି ପଦକ୍ଷେପ ବାସ୍ତବସମ ଡିଜିଟାଲ୍ ପେମେଣ୍ଟ ସିଷ୍ଟମକୁ ପରିବର୍ତ୍ତିତ କରିବା ସହ ଅଧିକ ସହଜ ଓ ସରଳ କରିପାରିଛି। 2016 ଆରମ୍ଭ ହୋଇଥିବା ଏହି ପଦକ୍ଷେପ ଅଧିକ ତ୍ୱରାନ୍ୱିତ ହୋଇଛି। ବ୍ୟବହାରକାରୀଙ୍କୁ ସହଜରେ ଆର୍ଥିକ କାରବାର କରିବାକୁ ଏହି ପଦକ୍ଷେପ ପ୍ରୋତ୍ସାହନ ପ୍ରଦାନ କରିଛି। ଅର୍ଥ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ବିଶ୍ୱସ୍ତରୀୟ ରିଅଲ୍ ଟାଇମ୍ ପେମେଣ୍ଟ ବ୍ୟବସ୍ଥାରେ ୟୁପିଆଇର ପ୍ରାୟ 49% ଅଂଶ ରହିଛି। ଏପରିକି ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଏବଂ ବିଶ୍ୱବ୍ୟାଙ୍କ ଭଳି ସଂସ୍ଥା ୟୁପିଆଇର ଦକ୍ଷତା ଏବଂ ସମାବେଶୀ ବ୍ୟବସ୍ଥାକୁ ସ୍ୱୀକାର ମଧ୍ୟ କରିଛନ୍ତି। ବିଦେଶରେ ମଧ୍ୟ ୟୁପିଆଇ ନିଜର ସ୍ଥିତି ଜାହିର କରିଛି। ସଂଯୁକ୍ତ ଆରବ ଏମିରେଟ୍ସ, ସିଙ୍ଗାପୁର, ଭୁଟାନ, ନେପାଳ, ଶ୍ରୀଲଙ୍କା, ଫ୍ରାନ୍ସ, ମରିସସ୍ ଏବଂ କାତାର ଭଳି ଅନେକ ଦେଶରେ ୟୁପିଆଇ ବ୍ୟବସ୍ଥା ଏବେ କାର୍ଯ୍ୟକାରୀ ହୋଇଛି। ଆର୍ଥିକ କାରବାରକୁ ସରଳ, ସ୍ୱଚ୍ଛ, ଦ୍ରୁତ ଏବଂ ସମାବେଶୀ କରିବାରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସଂସଦର ପ୍ରେରଣାସ୍ଥଳରେ ମହାତ୍ମା ଜ୍ୟୋତିରାଓ ଫୁଲେଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ମହାତ୍ମା ଫୁଲେ ତାଙ୍କ ଜୀବନକୁ ଅବହେଳିତ ବର୍ଗର ଉନ୍ନତି ପାଇଁ ଉତ୍ସର୍ଗ କରିଥିଲେ। ମହିଳା ଶିକ୍ଷାର ଉନ୍ନତି ପାଇଁ ସେ ସମାଜ ସଂସ୍କାରକ ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଏକ ନ୍ୟାୟପୂର୍ଣ୍ଣ ଏବଂ ସୁସ୍ଥ ସମାଜ ଗଠନ ପାଇଁ ସ୍ୱର୍ଗତ ଫୁଲେ ମୂଳଦୁଆ ସ୍ଥାପନ କରିଥିଲେ ବୋଲି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାନ ସମାଜ ସଂସ୍କାରକଙ୍କୁ ନୈତିକ ସାହସ, ଆତ୍ମନିରୀକ୍ଷଣ ଏବଂ ସମାଜର କଲ୍ୟାଣ ପାଇଁ ଅଟଳ ସମର୍ପଣର ଏକ ପ୍ରେରଣାଦାୟୀ ଉଦାହରଣ ଭାବେ ବର୍ଣ୍ଣନା କରିଛନ୍ତି। ମହାତ୍ମା ଫୁଲେଙ୍କ 200ତମ ଜନ୍ମବାର୍ଷିକୀରେ ତାଙ୍କ ଦ୍ୱାରା ଲିଖିତ ଏକ ଲେଖାକୁ ସେୟାର କରି ଶ୍ରୀ ମୋଦି କହିଛନ୍ତି, ମହାତ୍ମା ଫୁଲେ ତାଙ୍କର ସାମଗ୍ରିକ ଜୀବନ ଶିକ୍ଷା, ଜ୍ଞାନ ଏବଂ ଲୋକକଲ୍ୟାଣ ପାଇଁ ଉତ୍ସର୍ଗ କରିଥିଲେ। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଜ୍ୟୋତିବା ଫୁଲେ ଜଣେ ବିଶିଷ୍ଟ ଶିକ୍ଷାବିତ୍ ଥିଲେ। ଶିକ୍ଷାକୁ ସାମାଜିକ ସଂସ୍କାର ପାଇଁ ସବୁଠାରୁ ପ୍ରଭାବଶାଳୀ ମାଧ୍ୟମ ଭାବେ ଶ୍ରୀ ଫୁଲେ ଗୁରୁତ୍ୱାରୋପ କରିଥିଲେ ବୋଲି ଶ୍ରୀ ଶାହା କହିଛନ୍ତି। ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଚଳିତ ମାସ 12 ତାରିଖରୁ 14 ତାରିଖ ପର୍ଯ୍ୟନ୍ତ ପ୍ୟାରିସ୍ ଏବଂ ବର୍ଲିନ୍କୁ ସରକାରୀ ଗସ୍ତରେ ଯିବେ। ପ୍ୟାରିସ୍ରେ ବୈଦେଶିକ ସଚିବ ଫ୍ରାନ୍ସ ବୈଦେଶିକ ମନ୍ତ୍ରଣାଳୟର ମହାସଚିବ ମାର୍ଟିନ୍ ବ୍ରିଏନ୍ସଙ୍କ ସହ ଭାରତ ଫ୍ରାନ୍ସ ବୈଦେଶିକ କାର୍ଯ୍ୟାଳୟ ପରାମର୍ଶରେ ସହ ଅଧ୍ୟକ୍ଷତା କରିବେ। ପ୍ରତିରକ୍ଷା, ବେସାମରିକ ପରମାଣୁ ଶକ୍ତି, ମହାକାଶ, ସାଇବର ଏବଂ ଡିଜିଟାଲ, କୃତ୍ରିମ ବୁଦ୍ଧିମତା, ନବସୃଜନ ଏବଂ ଲୋକଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ଏବଂ ସାଂସ୍କୃତିକ ସମ୍ପର୍କକୁ ପ୍ରୋତ୍ସାହିତ କରୁଥିବା ପଦକ୍ଷେପ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ। ବର୍ଲିନ୍ରେ ବୈଦେଶିକ ସଚିବ ଜର୍ମାନ ବୈଦେଶିକ କାର୍ଯ୍ୟାଳୟର ରାଜ୍ୟ ସଚିବ ଡକ୍ଟର ଗେଜା ଆଣ୍ଡ୍ରିୟସ୍ ଭନ୍ ଡେର୍ଙ୍କ ସହ ଭାରତ ଜର୍ମାନୀ ବୈଦେଶିକ କାର୍ଯ୍ୟାଳୟ ପରାମର୍ଶରେ ସହ ଅଧ୍ୟକ୍ଷତା କରିବେ। ଏହି ଆଲୋଚନା କାଳରେ ବାଣିଜ୍ୟ ଏବଂ ନିବେଶ, ପ୍ରତିରକ୍ଷା ଏବଂ ସୁରକ୍ଷା, ପ୍ରଯୁକ୍ତିବିଦ୍ୟା, ସବୁଜ ଶକ୍ତି, ଶିକ୍ଷା ସହିତ ପାରସ୍ପରିକ ସ୍ୱାର୍ଥ ବିଜଡ଼ିତ ବିଶ୍ୱ ଏବଂ ଆଞ୍ଚଳିକ ପ୍ରସଙ୍ଗ ସମେତ ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ କ୍ଷେତ୍ର ଅନ୍ତର୍ଭୁକ୍ତ ହେବ। ବ୍ୟାଡମିଣ୍ଟନ ଏସିଆ ଚାମ୍ପିୟନ୍ସିପ୍ର ଫାଇନାଲ୍ ପର୍ଯ୍ୟାୟକୁ ଭାରତର ଆୟୁଷ ସେଟ୍ଟୀ ଉନ୍ନୀତ ହୋଇଛନ୍ତି। ପ୍ରତିଯୋଗିତାର ଶୀର୍ଷ ମାନ୍ୟତାପ୍ରାପ୍ତ ତଥା ପୂର୍ବତନ ବିଜେତା କୁନ୍ଲା ଭୁଟ୍ ଭିଟି ଡର୍ସନ୍ଙ୍କୁ ଶ୍ରୀ ସେଟ୍ଟୀ ସେମିଫାଇନାଲ୍ ପର୍ଯ୍ୟାୟରେ ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି 2 ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ ଅପରାହ୍ନ 3:30ରେ ନ୍ୟୁ ଚଣ୍ଡିଗଡ଼ସ୍ଥିତ ମହାରାଜା ଯଦୁବେନ୍ଦ୍ର ସିଂ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଅନୁଷ୍ଠିତ ହେବ। ସନ୍ଧ୍ୟା 7:30ରେ ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଅନୁଷ୍ଠିତ ହେବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟ ସରଗରମ। କଟୱାଠାରେ ନିର୍ବାଚନ ର୍ୟାଲିକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ। ପଶ୍ଚିମ ଏସିଆରେ ସଂଘର୍ଷ ସମାପ୍ତି ଲକ୍ଷ୍ୟ ନେଇ ଇସ୍ଲାମାବାଦଠାରେ ଆଜି ଆମେରିକା ଓ ଇରାନ୍ ମଧ୍ୟରେ ହେବ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍। ସମ୍ବାଦ ପ୍ରସାରଣ ଏତିକିରେ ଶେଷ ହେଲା।